ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର କାରିଆପ୍ପା ପରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ର୍ୟାଲିକୁ ଆଜି ସମ୍ବୋଧନ କରିବେ। ଚଳିତ ବର୍ଷ ଏନ୍ସିସି ର୍ୟାଲିର ବିଷୟବସ୍ତୁ ରହିଛି ଯୁବଶକ୍ତି ବିକଶିତ ଭାରତ। ଏଥିରେ 800ରୁ ଅଧିକ ଏନ୍ସିସି କ୍ୟାଡେଟ୍ ଅଂଶଗ୍ରହଣ କରୁଛନ୍ତି। ଦେଶ ନିର୍ମାଣ କ୍ଷେତ୍ରରେ ଏନ୍ସିସିର ପ୍ରତିବଦ୍ଧତା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ୟାଡେଟ୍ଙ୍କ ଦ୍ୱାରା ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ 18 ଦେଶର 144 ଜଣ ଯୁବ କ୍ୟାଡେଟ୍ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ମେରା ଯୁବ ଭାରତ, ଶିକ୍ଷା ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ବିଭାଗ, 650ରୁ ଅଧିକ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଉଛନ୍ତି। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଆସନ୍ତାକାଲି ମଙ୍ଗଳବାର ଓ ବୁଧବାର ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଆଗାମୀ ଦିନରେ ଭାରତ ମାନଚିତ୍ରରେ ଓଡ଼ିଶା ଶିଳ୍ପ ପେଣ୍ଠସ୍ଥଳୀ ହେବ। ଏହି ସମ୍ମିଳନୀ ଦ୍ୱାରା ରାଜ୍ୟରେ ପ୍ରାୟ 5,00,000 କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଦେଶ ଓ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥାର 7,500ରୁ ଅଧିକ ଶିଳ୍ପ ପ୍ରତିନିଧି ନିବେଶକ ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ 3 ବିଷୟଗତ ଅଧିବେଶନରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା କରାଯିବ। ଦୁଇଦିନିଆ ସମ୍ମିଳନୀ ପରେ ସାଧାରଣ ଜନତାଙ୍କ ପାଇଁ 30 ଦିନ ପ୍ରଦର୍ଶନୀ ଖୋଲା ରହିବ ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ରାଜ୍ୟରେ ଗତ 7 ମଧ୍ୟରେ 2,75,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାର 159 ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏଗୁଡ଼ିକ କାର୍ଯ୍ୟକାରୀ ହେଲେ 2,15,000 ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟ ସରକାର ନିବେଶ ପ୍ରସ୍ତାବ ଆଣିବା ସହିତ ସେଗୁଡ଼ିକର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ରହିଥିବାରୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ନେଇ ସରକାର ଧ୍ୟାନ ଦେଉଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଏକୀକୃତ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ଏପ୍ରିଲ୍ ମାସରୁ ଏହି ପେନ୍ସନ୍ ଯୋଜନା କାର୍ଯ୍ୟକାରୀ ହେବ। ଏକୀକୃତ ପେନ୍ସନ୍ ଯୋଜନାରେ 25 କିମ୍ବା ତା'ଠାରୁ ଅଧିକ ବର୍ଷ ଚାକିରି କରିଥିଲେ ଅବସର ପୂର୍ବ 12 ସେମାନଙ୍କ ହାରାହାରି ମୌଳିକ ଦରମାର 50% ପେନ୍ସନ୍ ପାଇବେ। ସେହିପରି ସର୍ବନିମ୍ନ 10 ଚାକିରି କରିଥିଲେ ମାସିକ 10,000 ପେନ୍ସନ୍ ମିଳିବ। ଏହାଛଡ଼ା ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ହେଲେ 60% ପରିବାର ପେନ୍ସନ୍ ମିଳିବ ବୋଲି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଗତକାଲି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ରକ୍ତଦାନ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚାଇ ହେଉଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସମେତ ବିଭିନ୍ନ ଅଧିକାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଖେଳ ଖବର। ଓଡ଼ିଶା ୱାରିୟର୍ସ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ଟାଇଟଲ୍ ହାସଲ କରିଛି। ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ୱାରିୟର୍ସ ସୁରମା ହକି କ୍ଲବ୍କୁ 2-1 ପରାସ୍ତ କରିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଲିଗ୍ ମହିଳା ବର୍ଗର ଏହି ପ୍ରଥମ ସଂସ୍କରଣର ଉଦ୍ଯାପନୀ ସମାରୋହରେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋରେନ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଥିଲେ। ସୁରମା ହକି କ୍ଲବ୍ର ଜ୍ୟୋତି ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି। ଅଧିକ ଗୋଲ୍ ଦେଇଥିବା ଓଡ଼ିଶା ୱାରିୟର୍ସର ଇବି ଜେନ୍ସନ୍ ଏବଂ ସୁରମା ହକି କ୍ଲବ୍ର ଚାର୍ଲୋଟେ ଏଞ୍ଜେଲପଟ, ସୁରମା ହକି କ୍ଲବ୍ର ସବିତା ପୁନିଆ ଶ୍ରେଷ୍ଠ ଗୋଲ୍କିପର ଏବଂ ସୋନମ୍ଙ୍କୁ ଶ୍ରେଷ୍ଠ ନବାଗତ ଖେଳାଳି ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ପୁରୁଷ ବର୍ଗରେ ଆଜି ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଶ୍ରୀଚି ରାହା ବେଙ୍ଗଲ ଟାଇଗର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ସନ୍ଧ୍ୟା 6 ମ୍ୟାଚ୍ ଖେଳାଯିବ। ରାତି 8:15 ସୁରମା ହକି କ୍ଲବ୍ ଏବଂ କଳିଙ୍ଗ ଲ୍ୟାନ୍ସର୍ସ ପରସ୍ପରକୁ ଭେଟିବେ। ସୁବର୍ଣ୍ଣପୁର ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ 36ତମ ସର୍ବଭାରତୀୟ ଲାଲମଣି ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଭୁବନେଶ୍ୱରର ବାପୁଜି କ୍ଲବ୍ ଚମ୍ପିୟନ୍ ହୋଇଛି। ବିଜୟୀ ଦଳ ସୁନ୍ଦରଗଡ଼ର ନବଜୀବନ କ୍ରିକେଟ୍ କ୍ଲବ୍କୁ 23 ପରାସ୍ତ କରିଛି। ଉଦ୍ଯାପନୀ ସମାରୋହରେ ଚମ୍ପିୟନ୍ ଦଳକୁ 81,000 ରନର୍ସ ଅପ୍ ଦଳକୁ 51,000 ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।